ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପେହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୀଡ଼ିତଙ୍କୁ ନିଶ୍ଚିତ ନ୍ୟାୟ ମିଳିବ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 140 କୋଟିରୁ ଅଧିକ ଚାରାରୋପଣ ହୋଇଛି ବୋଲି ଦେଲେ ସୂଚନା। ଗଞ୍ଜାମ ଜିଲ୍ଲାରେ ଶିଳ୍ପ ବିକାଶ ପାଇଁ ଖର୍ଚ୍ଚ କରାଯିବ 1 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କହିଲେ ମୁଖ୍ୟମନ୍ତ୍ରୀ। ଗ୍ରୀଷ୍ମ ଋତୁରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର 24,000 ନୂତନ ନଳକୂପ ସ୍ଥାପନ କରିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା। ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପେହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶବାସୀଙ୍କୁ ଗଭୀର ଆଘାତ ଦେଇଛି। ଆତଙ୍କବାଦୀଙ୍କ ବିରୋଧରେ ଏବେ ସାରା ଦେଶ ଏକାଠି ହୋଇଛି। ପେହଲଗାମ ଆତଙ୍କବାଦୀ ଘଟଣାରେ ପୀଡ଼ିତଙ୍କୁ ନିଶ୍ଚିତ ନ୍ୟାୟ ମିଳିବ, ଏଥିସହ ଉଭୟ ଆକ୍ରମଣକାରୀ ଏବଂ ଷଡ଼ଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଆକ୍ରମଣ ଆତଙ୍କବାଦୀ ଓ ଏହାକୁ ପ୍ରୋତ୍ସାହନ ଦେଉଥିବା ପୃଷ୍ଠପୋଷକଙ୍କ ହତାଶା ଏବଂ ଅସହିଷ୍ଣୁତାକୁ ଦର୍ଶାଉଛି। ସେମାନେ କାଶ୍ମୀରରେ ଶାନ୍ତି ଓ ଗଣତନ୍ତ୍ରକୁ ପୁଣିଥରେ ଫେରିଆସିବା ଚାହୁଁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦ ବିରୋଧ ଯୁଦ୍ଧରେ ସବୁଠାରୁ ବଡ଼ ଶକ୍ତି ହେଉଛି ଦେଶର ଏକତା। ଏହି ଆହ୍ୱାନର ମୁକାବିଲା ପାଇଁ ସଂକଳ୍ପକୁ ଦୃଢ଼ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଆକ୍ରମଣ ଘଟଣାରେ ସମଗ୍ର ବିଶ୍ୱ କ୍ରମାଗତ ଭାବେ ସମବେଦନା ଜ୍ଞାପନ କରୁଛି। ଏହି ଲଢ଼େଇରେ 140 କୋଟି ଭାରତୀୟଙ୍କ ସହ ବିଶ୍ୱବାସୀ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜବ କଶ୍ମୀର ମେ ଶାନ୍ତି ଲୌଟ ରହି ଥି, ସ୍କୁଲ କଲେଜୋ ମେ ଏକ ଭାଇବ୍ରାନ୍ସି ଥି, ନିର୍ମାଣ କାର୍ଯ୍ୟ ମେ ଅଭୂତପୂର୍ବ ଗତି ଆଇ ଥି, ଲୋକତନ୍ତ୍ର ମଜବୁତ ହୋ ରହା ଥା, ପର୍ଯ୍ୟଟକୋ କି ସଂଖ୍ୟା ମେ ରେକର୍ଡ ବଢ଼ୋତରୀ ହୋ ରହି ଥି, ଲୋକୋ କି କମାଇ ବଢ଼ ରହି ଥି, ଦେଶ କେ ଦୁଶ୍ମନୋ କୋ, ଜମ୍ମୁ କଶ୍ମୀର କେ ଦୁଶ୍ମନୋ କୋ ୟେ ରାସ୍ ନହିଁ ଆୟା। ଆତଙ୍କ କେ ଆକା ଚାହତେ ହେଁ କଶ୍ମୀର ଫିର ସେ ତବାହ ହୋ ଯାଏ, ଔର ଇସଲିଏ ଇତନି ବଡ଼ି ସାଜିଶ କୋ ଅଞ୍ଜାମ ଦିଆ।
ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର କେ କସ୍ତୁରୀ ରଙ୍ଗନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, କସ୍ତୁରୀ ରଙ୍ଗନଙ୍କ ନେତୃତ୍ୱରେ ଇସ୍ରୋ ଏକ ନୂତନ ପରିଚୟ ହାସଲ କରିଛି। ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନରେ ତାଙ୍କର ଭୂମିକା ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଚଳିତ ମାସରେ ଆର୍ଯ୍ୟଭଟ୍ଟ ଉପଗ୍ରହ ଉତ୍କ୍ଷେପଣର 50 ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଦୃଢ଼ ନିଷ୍ଠାଯୁକ୍ତ 50 ବର୍ଷର ଏହି ଯାତ୍ରା ଭାରତକୁ ଏକ ବିଶ୍ୱ ମହାଶକ୍ତିରେ ପରିଣତ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଚିକିତ୍ସା ସୁବିଧା କ୍ରମାଗତ ଭାବେ ଉନ୍ନତ ହେଉଛି ଏବଂ ଅନ୍ୟ ଦେଶର ନାଗରିକ ଏଥିରୁ ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଜନ୍ମରୁ ହୃଦ୍ରୋଗରେ ପୀଡ଼ିତ ଶିଶୁଙ୍କୁ ଚିକିତ୍ସା ପାଇଁ ଭାରତ ପଠାଇବା ଲାଗି ଆଫ୍ରିକାର ଇଥିଓପିଆର ପ୍ରବାସୀ ଭାରତୀୟଙ୍କ ଅଭିନବ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବିକଶିତ ସଚେତ ଆପ୍ ଆଞ୍ଚଳିକ ଭାଷାରେ ଏନେଇ ସୂଚନା ପ୍ରଦାନ କରୁଛି। ଏହି ଆପ୍ର ବ୍ୟବହାର ସହ ଅଭିଜ୍ଞତାକୁ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକାଶ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଘରୋଇ ସଂସ୍ଥାଗୁଡ଼ିକ ପାଇଁ ଉନ୍କକ୍ତ କରାଯାଇଛି। ଯୁବବର୍ଗ ମହାକାଶ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛନ୍ତି। ଏବେ ଦେଶରେ 325ରୁ ଅଧିକ ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1917 ଚମ୍ପାରଣ ସତ୍ୟାଗ୍ରହ ସମ୍ପର୍କରେ ସ୍କରଣ କରାଇଥିଲେ। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଲିଖିତ ଚମ୍ପାରଣରେ ସତ୍ୟାଗ୍ରହ ପୁସ୍ତକ ପଢ଼ିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରିବା ଅବସରରେ ଏହି ଅଭିଯାନକୁ 1 ବର୍ଷ ପୂରିବ। ଏହା ଅଧୀନରେ 140 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ଦେଶ ଓ ବିଦେଶର ଲୋକ ଏହି ଅଭିଯାନରେ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।
5 ଜୁନ୍ କୁ ବିଶ୍ୱ ପର୍ଯ୍ୟାବରଣ ଦିବସ ପର ଇସ୍ ଅଭିଯାନ କେ 1 ସାଲ ପୂରେ ହୋ ରହେ ହେଁ। इस 1 साल में इस अभियान के तहत देश भर में माँ के नाम पर 140 करोड़ से ज्यादा पेड लगाए गए हैं। भारत की इस पहल को देखते हुए देश के बाहर भी लोगों ने अपनी माँ के नाम पर पेड लगाए हैं। आप भी इस अभियान का हिस्सा बने ताकि 1 साल पूरा होने पर अपनी भागीदारी पर आप गर्व कर सकें।
ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରସାରଣକୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନ୍ୟମାନଙ୍କ ସହ ବସି ଶୁଣିଥିଲେ। ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ପାଇଁ ଶ୍ରୀ ଗଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଜନସାଧାରଣ ଶୁଣିଛନ୍ତି। ଅନନ୍ତନାଗ ଜିଲ୍ଲାର ପହେଲଗାମଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମବେଦନା ଓ ଏହି ଘଟଣା ନିମନ୍ତେ ନିନ୍ଦା ପ୍ରସ୍ତାବ ସମସ୍ତଙ୍କୁ ବେଶ୍ ଅଭିଭୂତ କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜ ପାଇଁ ସଂସ୍କାରଯୁକ୍ତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଶ୍ରୀ ମାଝି ଆଜି ପାତ୍ରପୁର ବ୍ଲକର ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିର ସହାୟକ ହୋଇପାରିବ। ପ୍ରତ୍ୟେକ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଏକ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ। ଗଞ୍ଜାମ ଜିଲ୍ଲା ପାଇଁ ଆଗାମୀ ଦିନରେ 1,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରାଥମିକତା ଦେବା ସହ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦକୁ ଆଧାର କରି ଗଞ୍ଜାମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସବୁଠାରୁ ଅଧିକ ଏଠି ଶିଳ୍ପ ଆଜି ଏଠି ପ୍ରତିଷ୍ଠା ହେବା ପାଇଁ ଯାଉଛି, ଆଉ ସେଥିପାଇଁ ଏ ଅଞ୍ଚଳରେ 1,00,000 କୋଟି ଟଙ୍କାରୁ ଅଧିକ ଇନ୍ଭେଷ୍ଟମେଣ୍ଟ ହେବ ଏବଂ ତା ସହିତ ଏଠି ଲକ୍ଷାଧିକ ପିଲା ମଧ୍ୟ ନିଯୁକ୍ତି ପାଇବେ। ତାହା ସହିତ ବେସିକାଲି ଏ ଅଞ୍ଚଳରେ କିଭଳି ଭାବରେ ଆପଣଙ୍କର କୃଷି କ୍ଷେତ୍ରରେ ଅନ୍ୟାନ୍ୟ ସେକ୍ଟରରେ ଅଧିକ କାମ ହୋଇପାରିବ ସେଥିପାଇଁ ମଧ୍ୟ ନିରନ୍ତର ଭାବରେ ଆମେ ଉଦ୍ୟମ ଜାରି ରଖିଛୁ। ନିଶ୍ଚିତ ଭାବରେ ଏ ଅଞ୍ଚଳରେ ଯେମିତି ଚିନି କଳ ଅଛି ଏଠି, ସେହିଭଳି ଭାବରେ ପ୍ରତି ଜିଲ୍ଲାରେ ଯେଉଁ ବିଭିନ୍ନ ପ୍ରଡକ୍ଟ ଅଛି, ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ, ତାକୁ ଆଧାର କରିକି ମଧ୍ୟ ଏହି ଅଞ୍ଚଳକୁ ରୂଢିମନ୍ତ କରିବା ପାଇଁ ମଧ୍ୟ ଆମର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବ।
ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଅବସରରେ ମା' ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ଋତୁରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ 24,000 ନୂତନ ନଳକୂପ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଭିନ୍ନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ 550 କୋଟି ଟଙ୍କା ପଠାଯାଇଛି। ଯେଉଁ ସ୍ଥାନରେ ପାଣି ମିଳୁନଥିବ ସେଠାରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଚଳିତ ବର୍ଷ 24,000 ନୂତନ ନଳକୂପ ସ୍ଥାପନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସୁଦ୍ଧା 9,000ରୁ ଅଧିକ ନଳକୂପ ସ୍ଥାପନ ହୋଇସାରିଛି। ଜଳ ଯୋଗାଣ ନେଇ 272 ମେଗା ପ୍ରକଳ୍ପ ଚାଲିଛି। ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଏହାକୁ ନେଇ ବିଭାଗ ପକ୍ଷରୁ ତଦାରଖ କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ରାଜ୍ୟରେ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ 5,00,000 ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ 60,000 ଗୃହ ହିତାଧିକାରୀଙ୍କୁ ଦିଆଯାଇଥିବା ବେଳେ 2 ମାସ ମଧ୍ୟରେ 1,00,000 ଘର ଦିଆଯିବାର ଲକ୍ଷ୍ୟ ରହିଛି। ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନଙ୍କ ସହ ଦଳିତ ଦିବ୍ୟାଙ୍ଗମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ନିଟ୍ ସୁପର ସ୍ପେଶାଲିଟି ପରୀକ୍ଷାରେ ଅଖିଳ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଚିର ୟଶ ଜୈନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୟଶଙ୍କର ଏହି ଉପଲବ୍ଧି ଓଡ଼ିଆ ବିଦ୍ୟାର୍ଥୀଙ୍କ ଅସୀମ ସାମର୍ଥ୍ୟର ଏକ ଜ୍ୱଳନ୍ତ ଉଦାହରଣ। ରାଜ୍ୟର ଛାତ୍ରଛାତ୍ରୀଙ୍କୁ ୟଶଙ୍କ ସଫଳତା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ୟଶଙ୍କର ଏହି ସଫଳତା ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଦେଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବାରହଲଠାରେ ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ନୀତି ଓ କର୍ତ୍ତବ୍ୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓକିଲ ସଂଘ ସଭାପତି ପ୍ରତାପ କିଶୋର ଜଗତ ଯୋଗଦେଇ ଆଇନଜୀବୀଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। କର୍ମଶାଳାରେ ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମାନବ ଅଧିକାରୀ ସୁରକ୍ଷା ଓ ଆଇନଜୀବୀଙ୍କ ଭୂମିକା ଶୀର୍ଷକ କର୍ମଶାଳା ଜିଲ୍ଲାର ଓକିଲ ସଂଘର ଅସ୍ଥାୟୀ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟାନ୍ୟ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା 39.8 8 ଡିଗ୍ରୀ ସେଲସିୟସ ପାରଳାଖେମୁଣ୍ଡିଠାରେ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପେହେଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୀଡ଼ିତଙ୍କୁ ନିଶ୍ଚିତ ନ୍ୟାୟ ମିଳିବ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏକ୍ ପେଡ଼୍ ମା' କେ ନାମ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 140 କୋଟିରୁ ଅଧିକ ଚାରାରୋପଣ ହୋଇଛି ବୋଲି ଦେଲେ ସୂଚନା। ଗଞ୍ଜାମ ଜିଲ୍ଲାରେ ଶିଳ୍ପ ବିକାଶ ପାଇଁ ଖର୍ଚ୍ଚ କରାଯିବ 1 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କହିଲେ ମୁଖ୍ୟମନ୍ତ୍ରୀ। ଗ୍ରୀଷ୍ମ ଋତୁରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର 24,000 ନୂତନ ନଳକୂପ ସ୍ଥାପନ କରିବା ନେଇ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସୂଚନା ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।